ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଲୋକସଭାରେ ଆଜି ମଧ୍ୟ ତିନୋଟି ସଂଶୋଧନ ବିଧେୟକ ଉପରେ ଜାରି ରହିଛି ଆଲୋଚନା। ଓଡ଼ିଶାକୁ ମାଓବାଦୀ ମୁକ୍ତ ଘୋଷଣା କଲେ ରାଜ୍ୟ ସରକାର। ନିଦାନ ଯତ୍ନ ପାଇଁ ପ୍ରଥମ ପଦକ୍ଷେପର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହେମୋଫିଲିଆ ଦିବସ। ଏବଂ ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଲୋକସଭା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଧାନସଭାରେ ମହିଳାମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଉଦ୍ଦେଶ୍ୟରେ ଗତକାଲି ଲୋକସଭାରେ ଆଗତ ତିନୋଟି ସଂଶୋଧନ ବିଧେୟକ ଉପରେ ଆଲୋଚନା ଆଜି ମଧ୍ୟ ଜାରି ରହିଛି। ତିନୋଟି ବିଧେୟକ ହେଉଛି ସମ୍ବିଧାନ 131ତମ ସଂଶୋଧନ ବିଧେୟକ, ସୀମା ପୁନଃନିର୍ଦ୍ଧାରଣ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ। ଆଜି ଅପରାହ୍ନରେ ଏହି ତିନୋଟି ବିଧେୟକ ଉପରେ ଭୋଟ୍ ଗ୍ରହଣ ହେବ। ଆଲୋଚନାରେ ଅଂଶଗ୍ରହଣ କରି ଡିଏମ୍କେ ସାଂସଦ କାନି ମୋଇ ବିଧେୟକକୁ ବିରୋଧ କରିବା ସହ 2023ରେ ସଂସଦରେ ଗୃହୀତ ମହିଳା ସଂରକ୍ଷଣ ନିୟମକୁ ନେଇ ପ୍ରଶ୍ନ କରିଛନ୍ତି। କଂଗ୍ରେସ ସାଂସଦ ଏହି ବିଧେୟକଗୁଡ଼ିକୁ ସମର୍ଥନ କରି ମହିଳା ସଂରକ୍ଷଣ କ୍ଷେତ୍ରରେ ଦେଶ ଏକ ହୋଇଛି ବୋଲି କହିଛନ୍ତି। ଲୋକସଭାରେ ତିନୋଟି ସଂଶୋଧନ ବିଧେୟକ ଉପରେ ଆଲୋଚନା ଜାରି ରହିଛି। ସମ୍ବିଧାନର 106ତମ ସଂଶୋଧନ ଅନୁଯାୟୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗତକାଲିଠାରୁ କାର୍ଯ୍ୟକାରୀ ହୋଇଛି। 2023ରେ ସଂସଦରେ ଏହି ଅଧିନିୟମ ପାରିତ ହେବା ପରେ ସଂଘୀୟ ଢାଞ୍ଚାର ପ୍ରତ୍ୟେକଟି ସ୍ତରରେ ମହିଳାମାନଙ୍କ ଭାଗିଦାରିତାକୁ ନିଶ୍ଚିତ କରାଯାଇଥିଲା। ଅଧିନିୟମ ଅନୁଯାୟୀ ଲୋକସଭା ଏବଂ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କ୍ଷେତ୍ରରେ 1/3 ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ। ହରିବଂଶ ନାରାୟଣ ସିଂ ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା ପ୍ରସ୍ତାବ ଆଗତ କରିବା ପରେ ହରିବଂଶଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ହରିବଂଶଙ୍କୁ ତୃତୀୟ ଥର ଲାଗି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଉପାଧ୍ୟକ୍ଷ ଭାବେ ହରିବଂଶଙ୍କ ଅଭିଜ୍ଞତା ତାଙ୍କର ନେତୃତ୍ୱକୁ ଆହୁରି ପ୍ରଭାବଶାଳୀ କରିଛି। ଗୃହକୁ ଗଠନମୂଳକ ଭାବରେ ଚଳାଇବା ଦିଗରେ ତାଙ୍କର ଅବଦାନ ପ୍ରଶଂସନୀୟ ବୋଲି ଶ୍ରୀ ମୋଦି କହିଛନ୍ତି।
हमने सबने हरिवंश जी के नेतृत्व में सदन की शक्ति को और अधिक प्रभावी होते हुए भी देखा है और मैं कह सकता हूँ कि केवल सदन की कार्यवाही का संचालन ही नहीं, वे अपने जीवन के जो भूतकाल के अनुभव है उसको भी बहुत ही सटीक तरीके से सदन को समृद्ध करने में उपयोग लाते हैं। उनका ये अनुभव पूरी कार्यवाही को, संचालन को और सदन के माहौल को और अधिक परिपक्व बनाता है।
ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖରିଫ ଋତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ସମ୍ପର୍କରେ ଶ୍ରୀ ମାଝୀ ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି 29ତମ ତିରୋଧାନ ଦିବସ ପାଳନ କରାଯାଉଛି। ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ରାଜ୍ୟ ପାଇଁ ତାଙ୍କ ଅବଦାନ ସର୍ବଦା ଚିରସ୍କରଣୀୟ ହୋଇ ରହିବ। ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ବିଜୁବାବୁ ହେଉଛନ୍ତି ଓଡ଼ିଶାକୁ ଭଲ ପାଉଥିବା ବ୍ୟକ୍ତିତ୍ୱ। ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଏବଂ ସାହସିକତା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।
ଆଜି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର 29ତମ ଶ୍ରାଦ୍ଧବାର୍ଷିକୀ। ବିଜୁବାବୁ ବାସ୍ତବରେ ଏହିଭଳି ଜଣେ ମହାନ ଜନନାୟକ ଯିଏକି ଓଡ଼ିଶା ପାଇଁ ସ୍ୱପ୍ନ ଦେଖିଥିଲେ, ସଂକଳ୍ପ ନେଇ କାମ କରୁଥିଲେ ଏବଂ ତାଙ୍କର ସେହି ସଂକଳ୍ପକୁ ନେଇ ଆଜି ଆମ ସରକାର ମଧ୍ୟ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ କାମ ଆରମ୍ଭ କରିଛନ୍ତି। ତେଣୁ ନିଶ୍ଚିତ ଭାବରେ ଓଡ଼ିଶା ଗଠନରେ ତାଙ୍କର ଯେଉଁ ଅବଦାନ ଥିଲା ଏବଂ ଯେଉଁ ସ୍ୱପ୍ନ ବି ଅଧୁରା ରହିଯାଇଛି ଓଡ଼ିଶାକୁ ସମୃଦ୍ଧ ବନେଇବାରେ, ତାହା ଆମ ସରକାର ଆଜି ତାଙ୍କର ସେହି ସ୍ୱପ୍ନକୁ ପୂରା କରିବା ପାଇଁ ସଂକଳ୍ପ ନେଇଛନ୍ତି। ନିଶ୍ଚିତ ଭାବରେ ଓଡ଼ିଶା ସମୃଦ୍ଧ ଓ ଓଡ଼ିଶା ବନିବା ସହିତ ଓଡ଼ିଆଙ୍କର ସ୍ୱାଭିମାନ ବିଶ୍ୱ ଦରବାରରେ ପହଞ୍ଚିପାରିବ।
ଭୁବନେଶ୍ୱର ଜୟଦେବ ଭବନରେ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ସନ୍ଧ୍ୟା 6:30ରେ ଅନୁଷ୍ଠିତ ହେବ। ରାୟଗଡ଼ାଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମାଓବାଦୀ ମୁକ୍ତ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ ମାଓ ଗତିବିଧି ସମ୍ପୂର୍ଣ୍ଣ ଶେଷ ହୋଇଛି। ପଡ଼ୋଶୀ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ଜାରି ରହିଥିବାରୁ ରାଜ୍ୟ ପୁଲିସ୍ ସ୍ୱତନ୍ତ୍ର ଦୃଷ୍ଟି ରଖିଛି। ଏଥିସହ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର କାର୍ଯ୍ୟକଳାପ ଉପରେ ପୁଲିସ୍ ନଜର ରଖିଛି ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ଦେଶକୁ ସମ୍ପୂର୍ଣ୍ଣ ମାଓବାଦୀ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ମାସ 31 ତାରିଖ ଧାର୍ଯ୍ୟ କରାଯାଇଥିଲା। ଜଙ୍ଗଲରେ ନିଆଁ ରୋକିବା ପାଇଁ କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ ବ୍ୟବହାର କରାଯାଉଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଆଦିବାସୀମାନଙ୍କ ପାରମ୍ପରିକ ପରମ୍ପରା ଅନୁଯାୟୀ ଚାଷ ପାଇଁ ସେମାନେ ନିଆଁ ଲଗାଇଥାନ୍ତି। ବନ ବିଭାଗ ସେମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିଛି। ଏଥିସହିତ ବିଭାଗୀୟ ଅଧିକାରୀମାନେ ସ୍ଥାନୀୟ ଗାଁ ଲୋକଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ତୃତୀୟ ଦିନରେ ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଜାରି ରହିଛି। ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ସକାଳ ଧୂପନୀତି ପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। 1978 ମସିହା ତାଲିକା ସହ ମେଳକ କରାଯାଇ ଗଣତି କରାଯାଉଛି। ରତ୍ନଭଣ୍ଡାରର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଗଣତି ମଣତିରେ ସାମିଲ ଅଛନ୍ତି। ଗତକାଲି ସୁଦ୍ଧା ପ୍ରାୟ 80 ପ୍ରକାର ରତ୍ନ ଅଳଙ୍କାରର ଗଣତି ହୋଇଥିବା ଜଣାପଡ଼ିଛି। ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଜନଗଣନା କାର୍ଯ୍ୟକ୍ରମରେ ଜିଲ୍ଲାବାସୀ ସହଯୋଗ କରିବା ପାଇଁ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ଏହି ରଥ ବିଭିନ୍ନ ସ୍ଥାନ ପରିକ୍ରମା କରି ଜନସାଧାରଣଙ୍କୁ ସଠିକ୍ ତଥ୍ୟ ପ୍ରଦାନ ପାଇଁ ସଚେତନ କରାଇବ। ଜିଲ୍ଲାରେ ଗତକାଲି ସୁଦ୍ଧା 22,729 ଘର ଗଣନା କରାଯାଇଛି। ଏଥିପାଇଁ ମୋଟ 2,369 ଜଣ ଅଧିକାରୀ ଓ କର୍ମଚାରୀ ଗଣନା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି। ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ର୍ୟାଲି ମହିଳା ସଶକ୍ତିକରଣ ବାର୍ତ୍ତା ନେଇ ସହର ପରିକ୍ରମା କରିଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଜିଲ୍ଲା ପରିଷଦର 54ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଗୋଷ୍ଠୀଗତ ବିବାହ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆର୍ଥିକ ସ୍ୱଚ୍ଛଳ ନଥିବା 17 ଯୋଡ଼ାଙ୍କ ବିବାହ ଆସନ୍ତା 21 ତାରିଖରେ ହେବାକୁ ସ୍ଥିର କରାଯାଇଛି। ଏହି ଯୋଜନା ଅନୁଯାୟୀ ନବବିବାହିତ ଦମ୍ପତିକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା 10 ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ସଫଳତା ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ବିଶ୍ୱ ହେମୋଫିଲିଆ ଦିବସ ଆଜି ପାଳନ କରାଯାଉଛି। ଚଳିତ ବର୍ଷର ପ୍ରସଙ୍ଗ ରହିଛି ନିଦାନ ଯତ୍ନ ପାଇଁ ପ୍ରଥମ ପଦକ୍ଷେପ। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରର କୌଣସି ସ୍ଥାନରୁ ରକ୍ତକ୍ଷରଣ ହେଲେ ତାହା ସହଜରେ ବନ୍ଦ ହୋଇନଥାଏ। ସମଗ୍ର ବିଶ୍ୱବାସୀଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କରିବା ନିମନ୍ତେ 17 ତାରିଖକୁ ବିଶ୍ୱ ହେମୋଫିଲିଆ ଦିବସ ଭାବେ ପାଳନ କରାଯାଉଛି। 1999 April 17 ପ୍ରଥମଥର ପାଇଁ ବିଶ୍ୱ ହେମୋଫିଲିଆ ମହାସଂଘର ପ୍ରତିଷ୍ଠାତା ଫ୍ରାଙ୍କ ସ୍ନାବେଲ୍ଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ଏହି ଦିବସ ପରିକଳ୍ପନା କରାଯାଇଥିଲା। ହେମୋଫିଲିଆ ଏକ ବଂଶାନୁକ୍ରମିକ ରକ୍ତସ୍ରାବ ବିଶୃଙ୍ଖଳା ଯାହାଦ୍ୱାରା ରକ୍ତ ଜମାଟ ବାନ୍ଧୁଥିବା କାରକର ତ୍ରୁଟି ଯୋଗୁଁ ହୋଇଥାଏ। ଏକ ଅନୁଧ୍ୟାନ ରିପୋର୍ଟରୁ ଜଣାପଡ଼ିଛି ପ୍ରତି 20,000 ବ୍ୟକ୍ତିଙ୍କ ମଧ୍ୟରେ 3 ଜଣ ହେମୋଫିଲିଆରେ ଆକ୍ରାନ୍ତ ହୋଇଥାନ୍ତି। ଏ ସମ୍ପର୍କରେ ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି।
ଆଜି ବିଶ୍ୱ ହେମୋଫିଲିଆ ଦିବସ। ହେମୋଫିଲିଆ ଗୋଟେ ରୋଗ ଯୋଉଟାକି ଜନ୍ମଗତ ମେକାନିଜମ ବା ରକ୍ତ ଜମାଟ ହେବା ମେକାନିଜମ ଆକ୍ରାନ୍ତ ହୋଇଥାଏ ଓ ଭନ୍ ଉଲ୍ବ୍ରେନ୍ ଫ୍ୟାକ୍ଟର 8 ଡେଫିସିଟ ଯୋଗୁଁ ରକ୍ତ ଜମାଟ ବାନ୍ଧେନି ଓ ହିମୋଫିଲିଆ ବ୍ୟାପିଥାଏ। ଏଇ ରୋଗ ଯଦି ଆମେ ସଠିକ୍ ଟାଇମ୍ରେ ନିର୍ଣ୍ଣୟ କରିପାରିବା ଆଉ ସେଇ ଫ୍ୟାକ୍ଟର ଚିକିତ୍ସା ଦ୍ୱାରା ରୋଗୀଟିର ଅସୁବିଧାକୁ କଣ୍ଟ୍ରୋଲ କରିପାରିବା, ରୋଗୀ ଗୋଟେ ନର୍ମାଲ ଜୀବନ ବଞ୍ଚିପାରିବ।
ପାଣିପାଗ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପଶ୍ଚିମ ଭାଗ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମର ପ୍ରଭାବ ଅଧିକ ରହୁଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 2 ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରାରେ 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଲୋକସଭାରେ ଆଜି ମଧ୍ୟ 3 ସଂଶୋଧନ ବିଧେୟକ ଉପରେ ଜାରି ରହିଛି ଆଲୋଚନା। ଓଡ଼ିଶାକୁ ମାଓବାଦୀ ମୁକ୍ତ ଘୋଷଣା କଲେ ରାଜ୍ୟ ସରକାର। ନିଦାନ ଯତ୍ନ ପାଇଁ ପ୍ରଥମ ପଦକ୍ଷେପର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହେମୋଫିଲିଆ ଦିବସ ଏବଂ ରାଜ୍ୟରେ ପ୍ରବଳ ଗରମ ଗୁଳୁଗୁଳି ନେଇ ଏକାଠି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।